ବାବାଙ୍କର ଯିଏ ନୟନ ପିତୁଳା ଶିବ ପୁଣି ଯାର ଜୀବନ ସାଥୀ ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ଜାଳିସେ ନିଜକୁ ବଣା ବାଟୋଇକୁ ଜାଳିସେ ନିଜକୁ ବଣା ବାଟୋଇକୁ ଅନ୍ଧାରେ ଦେଖାଏ ଆଲୋକପତୀ ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ବାବାଙ୍କର ଯିଏ ନୟନ ପିତୁଳା ଶିବ ପୁଣି ଯାର ଜୀବନ ସାଥୀ ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ବାପାଙ୍କର ସିଏ ସ୍ନେହର ସନ୍ତକ ସଂସାରୀ ପରି ସେ କରେ ନାହିଁ ଭୋଗ କରେ ସେ କେବଳ ନୀତି ରାଜ ଯୋଗ ନାହିଁ ତା ଅଭାବ ନାହିଁ ତାର ଦୁଃଖ ବାପାଙ୍କର ସିଏ ସ୍ନେହର ସନ୍ତକ ସଂସାରୀ ପରି ସେ କରେ ନାହିଁ ଭୋଗ କରେ ସେ କେବଳ ନୀତି ରାଜ ଯୋଗ ତ୍ୟାଗ ତାର ଧର୍ମ ସେବା ତାର କର୍ମ ତ୍ୟାଗ ତାର ଧର୍ମ ସେବା ତାର କର୍ମ ସେବାରେ ଯାଏ ତା ଜୀବନ ବିତି ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ବାବାଙ୍କର ଯିଏ ନୟନ ପିତୁଳା ଶିବ ପୁଣି ଯାର ଜୀବନ ସାଥୀ ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ଶିବଜାର ପିତା ମର୍ତ୍ତ୍ୟରେ ଥାଇ ସେ ବୋଲାଏ ଦେବତା ପଢ଼ୁ କି ନ ପଢ଼ୁ ସିଏ ମହାଜ୍ଞାନୀ ଧନ ନ ଥାଇ ସେ ସବୁଠାରୁ ଧନୀ ଶିବଜାର ମାତା ଶିବଜାର ପିତା ମର୍ତ୍ତ୍ୟରେ ଥାଇ ସେ ବୋଲାଏ ଦେବତା ପଢ଼ୁ କି ନ ପଢ଼ୁ ସିଏ ମହାଜ୍ଞାନୀ ଧନ ନଥାଇ ସେ ସବୁଠାରୁ ଧନୀ ଟଙ୍କାରୁ ପାସୁନା କିଛି ସେ ଚାହେଁ ନା ଟଙ୍କାରୁ ପାସୁନା କିଛି ସେ ଚାହେଁ ନା ସ୍ନେହ ପ୍ରେମ ତାର ଧନ ସମ୍ପତ୍ତି ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ବାପାଙ୍କର ଯିଏ ନୟନ ପିତୁଳା ଶିବ ପୁଣି ଯାର ଜୀବନ ସାଥୀ ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି ଜାଳିସେ ନିଜକୁ ବଣା ବାଟୋଇକୁ ଜାଳିସେ ନିଜକୁ ବଣା ବାଟୋଇକୁ ଅନ୍ଧାରେ ଦେଖାଏ ଆଲୋକବତୀ ଯୁଗର ଜ୍ୟୋତି ସେ ନୂଆ ଯୁଗର ଜ୍ୟୋତି। যুগর জ্যোতি সে নুয়া যুগর জ্যোতি, যুগর জ্যোতি সে নুয়া যুগর জ্যোতি, যুগর জ্যোতি সে নুয়া যুগর জ্যোতি।